ଓମ୍ ଶାନ୍ତି। 24/4/2025 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚେ ବୈଜନ୍ତୀ ମାଳା ଅର୍ଥାତ୍ ବିଜୟ ମାଳାରେ ଆସିବା ପାଇଁ ବାବାଙ୍କୁ ନିରନ୍ତର ମନେ ପକାଅ, ନିଜର ସମୟ ନଷ୍ଟ କର ନାହିଁ, ପାଠପଢ଼ା ପ୍ରତି ପୁରା ଧ୍ୟାନ ଦିଅ। ପ୍ରଶ୍ନ ହେଉଛି, ବାବା ନିଜର ସନ୍ତାନମାନଙ୍କୁ କେଉଁ ଗୋଟିଏ ଅନୁରୋଧ କରୁଛନ୍ତି? ଉତ୍ତର ହେଉଛି, ବାବା ଏହି ଅନୁରୋଧ କରୁଛନ୍ତି, ମିଠା ମିଠା ପିଲାମାନେ ଭଲ ଭାବରେ ପାଠ ପଢ଼, ବାବାଙ୍କର ଇଜ୍ଜତ ରଖ, ଏପରି କୌଣସି ଖରାପ କାମ କର ନାହିଁ ଯାହାଦ୍ୱାରା ବାବାଙ୍କ ନାମ ବଦନାମ ହେବ। ସତ୍ୟ ପିତା, ସତ୍ୟ ଶିକ୍ଷକ, ସତ୍ଗୁରୁଙ୍କର କେବେ ହେଲେ ନିନ୍ଦା କରାଅ ନାହିଁ। ପ୍ରତିଜ୍ଞା କର ଯେପର୍ଯ୍ୟନ୍ତ ପାଠ ପଢ଼ା ଚାଲିଥିବ ସେ ପର୍ଯ୍ୟନ୍ତ ପବିତ୍ର ନିଶ୍ଚିତ ରହିବୁ। ଗୀତ ହେଉଛି, ତୁମେ ବାକି ହମ୍ନେ ଯାହା ପା ଲିଆ ହେ। ଓମ୍ ଶାନ୍ତି। ଏକଥା କିଏ କହୁଛନ୍ତି ଯେ ତୁମକୁ ପାଇ ଆମେ ସାରା ଜଗତର ରାଜତ୍ୱ ପାଇଛୁ? ଏବେ ତୁମେମାନେ ବିଦ୍ୟାର୍ଥୀ ହେବା ସହିତ ସନ୍ତାନ ମଧ୍ୟ ହୋଇଛ। ତୁମେମାନେ ହିଁ ଏବେ ଜାଣୁଛ, ବେହଦ୍ର ବାବା ଆମମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି। ତାଙ୍କ ସମ୍ମୁଖରେ ବସି ଆମେମାନେ ରାଜଯୋଗ ଶିଖୁଛୁ, ଅର୍ଥାତ୍ ବିଶ୍ୱର ଦୁଇ ମୁକୁଟଧାରୀ ରାଜକୁମାର କୁମାରୀ ହେବା ପାଇଁ ଏଠାକୁ ପାଠ ପଢ଼ିବାକୁ ଆସିଛୁ। ଭକ୍ତି ମାର୍ଗରେ ଏହି ଗୀତର ଗାୟନ କରାଯାଉଛି। ବୁଦ୍ଧିବଳ ଦ୍ୱାରା ତୁମେମାନେ ଜାଣୁଛ ଯେ ଆମେ ବିଶ୍ୱର ମହାରାଜା ମହାରାଣୀ ହେବୁ। ବାବା ଜ୍ଞାନର ସାଗର ପରମ ଶିକ୍ଷକ ଆତ୍ମାମାନଙ୍କୁ ପାଠ ପଢ଼ାଉଛନ୍ତି। ଆତ୍ମା ହିଁ ଶରୀର ରୂପୀ କର୍ମେନ୍ଦ୍ରିୟ ଦ୍ୱାରା ଜାଣିଛି ଯେ ଆମେ ବାବାଙ୍କଠାରୁ ବିଶ୍ୱର ଦୁଇ ମୁକୁଟଧାରୀ ରାଜକୁମାର ରାଜକୁମାରୀ ହେବା ପାଇଁ ପାଠଶାଳାରେ ବସିଛୁ। ତେଣୁ ତୁମମାନଙ୍କର କେତେ ନିଶା ରହିବା ଉଚିତ? ତେଣୁ ନିଜ ମନକୁ ପଚାର, ଆମ ବିଦ୍ୟାର୍ଥୀମାନଙ୍କ ପାଖରେ ଏତିକି ନିଶା ରହିଛି? ଏହା କୌଣସି ନୂଆ କଥା ବି ନୁହେଁ। ଆମେ କଳ୍ପ କଳ୍ପ ବିଶ୍ୱର କ୍ରାଉନ୍ ପ୍ରିନ୍ସ ପ୍ରିନ୍ସେସ୍ ହେବା ପାଇଁ ବାବାଙ୍କ ପାଖକୁ ଆସୁଛୁ। ସେହି ଯେଉଁ ବାବା ପିତା ବି ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ଯଦି ବାବା ପଚାରୁଛନ୍ତି, ତେବେ ସମସ୍ତେ କହୁଛନ୍ତି ଯେ ଆମେ ସୂର୍ଯ୍ୟବଂଶୀ କ୍ରାଉନ୍ ପ୍ରିନ୍ସ ପ୍ରିନ୍ସେସ୍ ଅଥବା ଲକ୍ଷ୍ମୀ ନାରାୟଣ ହେବୁ। ତେଣୁ ନିଜର ମନକୁ ପଚାରିବା ଉଚିତ, ଆମେ ସେହିପରି ପୁରୁଷାର୍ଥ କରୁଛୁ? ବେହଦ୍ର ବାବା ଯିଏ ସ୍ୱର୍ଗର ସମ୍ପତ୍ତି ଦେବାକୁ ଆସିଛନ୍ତି, ସେ ଆମର ପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି। ତେଣୁ ସର୍ବୋଚ୍ଚ ସମ୍ପତ୍ତି ମଧ୍ୟ ନିଶ୍ଚୟ ହେଉଥିବେ। ତେବେ ନିଜକୁ ଦେଖିବା ଦରକାର। ମୋର ଏତିକି ଖୁସି ରହୁଛି କି ଆଜି ଯେଉଁ ପାଠ ମୁଁ ପଢ଼ୁଛି, କାଲି ମୁକୁଟଧାରୀ ରାଜକୁମାର ହେବି, କାହିଁକି ନା ଏହା ସଙ୍ଗମ ଅଟେ ନା? ବର୍ତ୍ତମାନ ତୁମେମାନେ ଏ ପାରିରେ ଅଛ, ପୁଣି ସେ ପାରିରେ ଥିବା ସ୍ୱର୍ଗକୁ ଯିବା ପାଇଁ ପାଠ ପଢ଼ୁଛ। ସେଠାକୁ ଆମେ ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ ହୋଇଯିବା। ତେଣୁ ନିଜକୁ ପଚାରିବା ଉଚିତ, ଆମେ ସେହିପରି ଯୋଗ୍ୟ ହୋଇଛୁ କି? ଏକଥା କେବଳ ଜଣେ ନାରଦଙ୍କର ନୁହେଁ, ତୁମେ ସମସ୍ତେ ମଧ୍ୟ ଭକ୍ତ ଥିଲ। ଏବେ ବାବା ଭକ୍ତିରୁ ମୁକ୍ତ କରାଉଛନ୍ତି। ତୁମେ ଜାଣିଛ, ଆମେ ବାବାଙ୍କର ସନ୍ତାନ ହୋଇ ତାଙ୍କଠାରୁ ବର୍ଷା ନେବା ପାଇଁ, ଅର୍ଥାତ୍ ବିଶ୍ୱ ମୁକୁଟଧାରୀ ରାଜକୁମାର ହେବା ପାଇଁ ଆସିଛୁ। ବାବା କହୁଛନ୍ତି, ନିଜର ଗୃହସ୍ଥ ବ୍ୟବହାରରେ ରୁହ। ବାନପ୍ରସ୍ଥିମାନେ ଗୃହସ୍ଥ ବ୍ୟବହାରରେ ରହିନଥାନ୍ତି ଏବଂ କୁମାର କୁମାରୀମାନେ ମଧ୍ୟ ଗୃହସ୍ଥ ବ୍ୟବହାରରେ ରହନ୍ତି ନାହିଁ। ସେମାନଙ୍କର ତାହା ହେଲା ଛାତ୍ର ଜୀବନ, ବ୍ରହ୍ମଚର୍ଯ୍ୟ ଅବସ୍ଥାରେ ହିଁ ପାଠ ପଢ଼ିଥାନ୍ତି। ବର୍ତ୍ତମାନ ଏହା ମଧ୍ୟ ବହୁତ ଉଚ୍ଚ ପାଠପଢ଼ା, ଯେଉଁଥିରେ ସାରା ଜୀବନ ପବିତ୍ର ରହିବାକୁ ପଡ଼ିବ। ଦୁନିଆର ବିଦ୍ୟାର୍ଥୀମାନେ ବ୍ରହ୍ମଚର୍ଯ୍ୟରେ ରହି ପାଠ ପଢ଼ି ପୁଣି ଭିକାରୀ ହୋଇଯାଇଥାନ୍ତି। ଏଠାରେ ତୁମେମାନେ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟରେ ରହି ପାଠ ପଢ଼ୁଛ। ବାବା କହୁଛନ୍ତି, ମୁଁ ହେଉଛି ପବିତ୍ରତାର ସାଗର, ତୁମମାନଙ୍କୁ ମଧ୍ୟ ସେହିପରି କରାଉଛି। ତୁମେମାନେ ଜାଣିଛ, ଅଧାକଳ୍ପ ଆମେ ପବିତ୍ର ଥିଲୁ, ବାସ୍ତବରେ ବାବାଙ୍କ ସହିତ ପ୍ରତିଜ୍ଞା କରିଥିଲୁ। ବାବା, ଆମେ କାହିଁକି ପବିତ୍ର ନ ହେବୁ ଆଉ ପବିତ୍ର ଦୁନିଆର ମାଲିକ ନ ହେବୁ? ଆମର ବାବା କେତେ ବଡ଼, ସାଧାରଣ ଶରୀର ଥାଇ ମଧ୍ୟ ଆତ୍ମାରେ ନିଶା ଚଢ଼ୁଛି ନା? ବାବା ପବିତ୍ର କରାଇବା ପାଇଁ ଆସିଛନ୍ତି। ପିଲାମାନଙ୍କୁ କହୁଛନ୍ତି, ତୁମେ ବିକାରରେ ଯାଇ ଯାଇ ଏବେ ବିଶ୍ୱାଳୟରେ ଆସି ପଡ଼ିଛ, ତୁମେ ସତ୍ୟଯୁଗରେ କେତେ ପବିତ୍ର ଥିଲ? ଏହା ରାଧାକୃଷ୍ଣ ପବିତ୍ର ରାଜକୁମାର କୁମାରୀ ଅଟନ୍ତି ନା? ରୁଦ୍ରମାଳାକୁ ଦେଖ ଏବଂ ବିଷ୍ଣୁଙ୍କ ମାଳାକୁ ମଧ୍ୟ ଦେଖ। ରୁଦ୍ରମାଳା ପୁଣି ବିଷ୍ଣୁଙ୍କ ମାଳା ହେବ। ବୈଜନ୍ତୀ ମାଳାରେ ଆସିବା ପାଇଁ ବାବା ବୁଝାଉଛନ୍ତି, ପ୍ରଥମେ ତୁମେ ନିରନ୍ତର ବାବାଙ୍କୁ ସ୍ମରଣ କର, ନିଜର ସମୟ ନଷ୍ଟ କର ନାହିଁ। ଏହି କୌଡ଼ି ଅର୍ଥାତ୍ ବିନାଶୀ ଧନ ପଛରେ ଧାଇଁ ଧାଇ ମାଙ୍କଡ଼ ପରି ହୁଅ ନାହିଁ। ମାଙ୍କଡ଼ମାନେ ଚଣା ଖାଇଥାନ୍ତି, ଏବେ ତୁମକୁ ବାବା ରତ୍ନ ଦେଉଛନ୍ତି। ପୁଣି ବି ଯଦି କୌଡ଼ି ଅଥବା ଚଣା ପଛରେ ଧାଇଁବ ଅର୍ଥାତ୍ ବିନାଶୀ ଧନ ପଛରେ ଧାଇଁବ ତେବେ କି ଅବସ୍ଥା ହେବ? ରାବଣର ବନ୍ଧନକୁ ଚାଲିଯିବ। ବାବା ଆସି ରାବଣର ବନ୍ଧନରୁ ମୁକ୍ତ କରୁଛନ୍ତି। କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ବୁଦ୍ଧିରୁ ତ୍ୟାଗ କର, ନିଜକୁ ଆତ୍ମା ନିଶ୍ଚୟ କର। ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଭାରତକୁ ହିଁ ଆସୁଛି। ଭାରତବାସୀ ସନ୍ତାନମାନଙ୍କୁ ନିଜର ମୁକୁଟଧାରୀ ରାଜକୁମାର ରାଜକୁମାରୀ କରାଉଛି। ବାବା କେତେ ସହଜ ପାଠ ପଢ଼ାଉଛନ୍ତି, ଏପରି ମଧ୍ୟ କହୁନାହାନ୍ତି ଯେ 4-8 ଘଣ୍ଟା ଆସି ବସ ନା, ଗୃହସ୍ଥ ବ୍ୟବହାରରେ ରହି ନିଜକୁ ଆତ୍ମା ନିଶ୍ଚୟ କରି ମତେ ମନେ ପକାଅ, ତେବେ ତୁମେ ପତିତରୁ ପବିତ୍ର ହୋଇଯିବ। ବିକାରୀକୁ ପତିତ କୁହାଯାଇଥାଏ। ଦେବତାମାନେ ପବିତ୍ର ଅଟନ୍ତି, ସେଥିପାଇଁ ତାଙ୍କର ମହିମାର ଗାୟନ କରାଯାଉଛି। ବାବା ବୁଝାଉଛନ୍ତି ଦୁନିଆରେ ଅଳ୍ପକାଳ କ୍ଷଣଭଙ୍ଗୁର ସୁଖ ରହିଛି। ସନ୍ନ୍ୟାସୀମାନେ ଠିକ୍ କହୁଛନ୍ତି, ସଂସାରର ସୁଖ କାଗବିଷ୍ଠା ସମାନ ଅଟେ, କିନ୍ତୁ ସେମାନଙ୍କୁ ଜଣା ନାହିଁ ଯେ ଦେବତାମାନେ କେତେ ସୁଖରେ ରହୁଛନ୍ତି। ନାମ ହିଁ ହେଉଛି ସୁଖଧାମ, ଏହା ହେଉଛି ଦୁଃଖଧାମ। ଏହି କଥାକୁ ଦୁନିଆରେ କେହି ବି ଜାଣିନାହାନ୍ତି। ବାବା ହିଁ ଆସି କଳ୍ପ କଳ୍ପ ବୁଝାଉଛନ୍ତି ଏବଂ ଦେହି ଅଭିମାନୀ କରାଉଛନ୍ତି। ତୁମେମାନେ ନିଜକୁ ଆତ୍ମା ମନେ କର, ତୁମେ ଆତ୍ମା ନା କି ଦେହ। ଏହି ଦେହର ତୁମେ ମାଲିକ, ଦେହ ତୁମର ମାଲିକ ନୁହେଁ। ତୁମେମାନେ 84 ଜନ୍ମ ନେଇ ନେଇ ଏବେ ତମ ପ୍ରଧାନ ହୋଇଯାଇଛ। ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି। ତୁମେମାନେ ଦେହ ଅଭିମାନୀ ହୋଇ ବହୁତ ପାପ କରିଛ, ଏବେ ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଏବେ ମୋ ସହିତ ଘରକୁ ଫେରିବାକୁ ହେବ, ଆତ୍ମା ଏବଂ ଶରୀର ଉଭୟକୁ ଶୁଦ୍ଧ କରିବା ପାଇଁ। ବାବା କହୁଛନ୍ତି ମନ ମନା ଭବ, ଅଧାକଳ୍ପ ହେବ ବାବା ତୁମକୁ ରାବଣରୁ ସ୍ୱାଧୀନ କରିଦେଇଥିଲେ, ଏବେ ପୁଣି ସେହି ସ୍ୱାଧୀନତା ହେଉଛି ଦେଉଛନ୍ତି। ଅଧାକଳ୍ପ ତୁମେ ସ୍ୱାଧୀନ ରାଜ୍ୟ କର, ସେଠାରେ 5 ବିକାରର ନାମ ହିଁ ରହିବ ନାହିଁ। ଏବେ ଶ୍ରୀମତରେ ଚାଲି ଶ୍ରେଷ୍ଠ ହେବାକୁ ପଡ଼ିବ, ତେଣୁ ନିଜକୁ ପଚାର ଆମ ଭିତରେ ବିକାର କେତେ ରହିଛି। ବାବା କହୁଛନ୍ତି ପ୍ରଥମେ ତ କେବଳ ମତେ ମନେ ପକାଅ, ଆଉ କୌଣସି ଲଢ଼େଇ ଝଗଡ଼ା ବି କରିବା ଉଚିତ ନୁହେଁ, ନଚେତ ତୁମେ ପବିତ୍ର କିପରି ହେବ। ତୁମେ ଏଠାକୁ ପୁରୁଷାର୍ଥ କରି ମାଳାରେ ଗୁନ୍ଥା ହେବା ପାଇଁ ଆସିଛ, ଯଦି ଫେଲ୍ ହୋଇଯିବ ତେବେ ମାଳାରେ ଗୁନ୍ଥା ହୋଇପାରିବ ନାହିଁ, କଳ୍ପ କଳ୍ପର ବାଦଶାହୀ ମଧ୍ୟ ହରାଇଦେବ, ପୁଣି ଶେଷ ସମୟରେ ବହୁତ ପଶ୍ଚାତ୍ତାପ କରିବାକୁ ପଡ଼ିବ। ସ୍କୁଲରେ ପାଠପଢ଼ାର ରେଜିଷ୍ଟର ରହିଥାଏ, ଶିକ୍ଷକ ପିଲାମାନଙ୍କର ଲକ୍ଷଣ ମଧ୍ୟ ଦେଖିଥାନ୍ତି, ଏହା ମଧ୍ୟ ପାଠପଢ଼ା। ସକାଳୁ ଉଠି ତୁମେ ସ୍ୱତଃ ଏହାକୁ ପଢ଼, ଦିନ ବେଳେ ତ କର୍ମ କରିବାକୁ ହେବ, ଫୁର୍ସତ ମିଳୁନାହିଁ, ତେଣୁ ମନୁଷ୍ୟ ଭକ୍ତି ମଧ୍ୟ ସକାଳୁ ଉଠି କରିଥାନ୍ତି, ଏହା ହେଲା ଜ୍ଞାନ ମାର୍ଗ। ଭକ୍ତିରେ ମଧ୍ୟ ପୂଜା କରୁ କରୁ ବୁଦ୍ଧିରେ କେହି ନା କେହି ଦେହଧାରୀଙ୍କର ସ୍ମୃତି ଆସିଯାଇଥାଏ। ଏଠାରେ ମଧ୍ୟ ତୁମେମାନେ ବାବାଙ୍କୁ ମନେ ପକାଇବା ସମୟରେ ଧନ୍ଦା ଆଦି ମନେ ପଡ଼ିଯାଉଛି, ତେବେ ଯେତେ ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସେତେ ସେତେ ପାପ ମଧ୍ୟ କଟିବାରେ ଲାଗିବ। ତୁମେମାନେ ଯେତେବେଳେ ପୁରୁଷାର୍ଥ କରିକରି ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ ସେତେବେଳେ ଏହି ମାଳା ତିଆରି ହେବ, ଯଦି ପୁରା ପୁରୁଷାର୍ଥ ନ କରିବ ତେବେ ପ୍ରଜାରେ ଚାଲିଯିବ। ଯଦି ଭଲ ଭାବରେ ବାବାଙ୍କ ସହିତ ଯୋଗ ଲଗାଇବ, ପାଠ ପଢ଼ିବ, ନିଜର ସବୁକିଛି ଭବିଷ୍ୟତ ପାଇଁ ଟ୍ରାନ୍ସଫର କରିଦେବ, ତେବେ ଭବିଷ୍ୟତରେ ସବୁକିଛି ମିଳିଯିବ। ତୁମେମାନେ ଯାହା କିଛି ଈଶ୍ୱର ଅର୍ଥେ ଦେଉଛ ପରଜନ୍ମରେ ତାର ରିଟର୍ଣ୍ଣ ମିଳୁଛି ନା। ଏବେ ବାବା କହୁଛନ୍ତି ମୁଁ ଡାଇରେକ୍ଟ ଆସିଛି, ଏବେ ତୁମେ ଯାହା କିଛି କରୁଛ ସବୁ ନିଜ ପାଇଁ। ମନୁଷ୍ୟ ଦାନ ପୁଣ୍ୟ କରୁଛନ୍ତି, ତାହା ହେଉଛି ଇନ୍ଡାଇରେକ୍ଟ ପରୋକ୍ଷରେ। ବର୍ତ୍ତମାନ ତୁମେ ବାବାଙ୍କର ସହଯୋଗୀ ହୋଇଛ, ଜାଣିଛ ଏହି ପଇସା ସବୁ ମାଟିରେ ମିଶିଯିବ, ତେଣୁ କାହିଁକି ଆମେ ବାବାଙ୍କର ସହଯୋଗୀ ନ ହେବା? ନଚେତ ବାବା ରାଜଧାନୀ କିପରି ସ୍ଥାପନ କରିବେ? ନା ତାଙ୍କର କୌଣସି ସେନା ଦଳ ଆଦି ଅଛନ୍ତି, ନା ହତିଆର ଅଛି, ସବୁକିଛି ଗୁପ୍ତ। ଯେପରି କନ୍ୟାକୁ କେହି କେହି ଗୁପ୍ତରେ ଯୌତୁକ ଦେଇଥାନ୍ତି, ପେଟି ବନ୍ଦ କରି କନ୍ୟା ହାତରେ ଚାବି ଦେଇଥାନ୍ତି, କେହି କେହି ତ ବହୁତ ଶୋ କରନ୍ତି, କେହି ଗୁପ୍ତରେ ଦେଇଥାନ୍ତି। ବାବା ମଧ୍ୟ କହୁଛନ୍ତି ତୁମେ ସବୁ ହେଉଛ ସଜନୀ, ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରାଇବାକୁ ବସିଛି, ତୁମେ ଗୁପ୍ତରେ ମୋତେ ସାହାଯ୍ୟ କରୁଛ। ଏକଥା ଆତ୍ମା ଜାଣିଛି, ବାହାରର ଆକର୍ଷଣ ଆଡମ୍ବର କିଛି ହେଲେ ନାହିଁ, ଏହା ହେଉଛି ବିକାରୀ ପତିତ ଦୁନିଆ, ପୁଣି ବି ସୃଷ୍ଟିର ବୃଦ୍ଧି ନିଶ୍ଚୟ ହେବ, ଆତ୍ମାମାନଙ୍କୁ ନିଶ୍ଚୟ ଏଠାକୁ ଆସିବାକୁ ପଡ଼ିବ, ଆଗକୁ ଆହୁରି ଜନସଂଖ୍ୟା ବୃଦ୍ଧି ହେବ। ଏକଥା ମଧ୍ୟ କହୁଛନ୍ତି ଯେ ସେହି ହିସାବରେ ପୁରା ଶସ୍ୟ ଉତ୍ପନ୍ନ ହେବ ନାହିଁ, ଏବେ ସମସ୍ତଙ୍କର ଆଶୁରୀ ବୁଦ୍ଧି ହୋଇଯାଇଛି, ତୁମକୁ ବର୍ତ୍ତମାନ ଈଶ୍ୱରୀୟ ବୁଦ୍ଧି ମିଳୁଛି। ଭଗବାନ ପାଠ ପଢ଼ାଉଛନ୍ତି ତେଣୁ ତାଙ୍କର କେତେ ସମ୍ମାନ ରଖିବା ଦରକାର, ଏହି ପାଠ କେତେ ଭଲ ଭାବରେ ପଢ଼ିବା ଦରକାର। କିନ୍ତୁ କେତେ ପିଲାଙ୍କର ପାଠପଢ଼ାରେ ସୌକ ନଥାଏ। ଏକଥା ତୁମମାନଙ୍କର ବୁଦ୍ଧିରେ ରହିବା ଦରକାର ଯେ ଆମେ ବାବାଙ୍କ ଦ୍ୱାରା ମୁକୁଟଧାରୀ ରାଜକୁମାର ରାଜକୁମାରୀ ହେଉଛୁ। ଏବେ ବାବା କହୁଛନ୍ତି ମୋ ମତରେ ଚାଲ, ମୋତେ ମନେ ପକାଅ। ବାବା ବାରମ୍ବାର କହୁଛନ୍ତି, କିନ୍ତୁ ଆମେ ଭୁଲି ଯାଉଛୁ। ଛାତ୍ର ଯଦି କହିବେ ଆମେ ପାଠ ଭୁଲି ଯାଉଛୁ, ତେବେ ଶିକ୍ଷକ କ'ଣ କରିବେ? ଯୋଗ ନ କରିଲେ ବିକର୍ମ ବିନାଶ ହେବ ନାହିଁ। ଶିକ୍ଷକ କ'ଣ ସମସ୍ତଙ୍କ ଉପରେ କୃପା ଅଥବା ଆଶୀର୍ବାଦ କରିବେ ଯେ ଇଏ ପାସ୍ ହେଇଯାଉ? ଏଠାରେ ଏହି ଆଶୀର୍ବାଦ କିମ୍ବା କୃପାର କଥା ନାହିଁ। ବାବା କହୁଛନ୍ତି ପାଠ ପଢ଼, ଯଦିଓ ଧନ୍ଦା ଆଦି କରୁଛ କିନ୍ତୁ ପାଠ ପଢ଼ିବା ଜରୁରୀ। ତମ ପ୍ରଧାନରୁ ସ୍ୱତଃ ପ୍ରଧାନ ହୁଅ, ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଅ। ନିଜ ମନକୁ ପଚାରିବା ଉଚିତ ଯେ ମୁଁ ବାବାଙ୍କର କେତେ ସହଯୋଗୀ ହୋଇଛି, କେତେ ଜଣଙ୍କୁ ନିଜ ସମ୍ମାନ କରାଇଛି। ତ୍ରିମୂର୍ତ୍ତି ଚିତ୍ର ତ ସମ୍ମୁଖରେ ଅଛି, ଇଏ ଶିବ ବାବା, ଇଏ ବ୍ରହ୍ମା ବାବା। ଏହି ପାଠପଢ଼ା ଦ୍ୱାରା ଏହିପରି ବିଷ୍ଣୁ ହେଉଛନ୍ତି, ପୁଣି 84 ଜନ୍ମ ପରେ ଏହିପରି ବ୍ରହ୍ମା ହେବେ। ଶିବ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ବ୍ରାହ୍ମଣମାନଙ୍କୁ ଏହିପରି କରାଉଛନ୍ତି। ତୁମେ ବ୍ରାହ୍ମଣ ହୋଇଛ, ଏବେ ନିଜ ମନକୁ ପଚାର, ଆମେ ପବିତ୍ର ହୋଇଛୁ, ଦୈବୀ ଗୁଣ ଧାରଣ କରିଛୁ, ପୁରୁଣା ଦେହକୁ ଭୁଲିଛୁ। ଏହା ହେଲା ପୁରୁଣା ଜୋତା, ଅର୍ଥାତ୍ ପୁରୁଣା ଶରୀର। ଆତ୍ମା ପବିତ୍ର ହୋଇଗଲେ ଜୋତା ମଧ୍ୟ ଫାର୍ଷ୍ଟ କ୍ଲାସ୍ ମିଳିବ। ଏହି ପୁରୁଣା ଶରୀର ଛାଡ଼ି ନୂଆ ଶରୀର ଧାରଣ କରିବ। ଏହି ଚକ୍ର ଘୁରି ଚାଲିଛି। ଆଜି ପୁରୁଣା ଜୋତାରେ ଅଛ, କାଲି ଏହିଭଳି ଦେବତା ହେବ। ବାବାଙ୍କ ଦ୍ୱାରା ଭବିଷ୍ୟତ ଅଧାକଳ୍ପ ନିମନ୍ତେ ବିଶ୍ୱର କ୍ରାଉନ୍ ରାଜକୁମାର ହେଉଛ। ଏହି ରାଜତ୍ୱକୁ ଆମଠାରୁ କେହି ମଧ୍ୟ ଛଡ଼ାଇ ନେଇପାରିବେ ନାହିଁ। ତେଣୁ ବାବାଙ୍କ ଶ୍ରୀମତୀରେ ଚାଲିବା ଦରକାର ନା? ତେଣୁ ନିଜକୁ ପଚାର, ଆମେ କେତେ ବାବାଙ୍କ ସ୍ମୃତିରେ ରହୁଛୁ, କେତେ ସଦର୍ଶନ ଚକ୍ରଧାରୀ ହୋଇଛୁ ଏବଂ ଅନ୍ୟମାନଙ୍କୁ କରାଉଛୁ। ଯିଏ କରିବ ସିଏ ପାଇବ। ବାବା ପ୍ରତିଦିନ ପାଠ ପଢ଼ାଉଛନ୍ତି, ସମସ୍ତଙ୍କ ପାଖକୁ ମୁରଲୀ ମଧ୍ୟ ଯାଉଛି। ଆଚ୍ଛା, ନ ମିଳିଲେ ବି 7 ଦିନର କୋର୍ସ ମିଳିଗଲା ନା? ବୁଦ୍ଧିରେ ଜ୍ଞାନ ଆସିଗଲା। ଆରମ୍ଭରେ ଭଟ୍ଟି ହୋଇଥିଲା, ପୁଣି କେହି କଞ୍ଚା କେହି ପକ୍କା ହୋଇ ବାହାରିଲେ। କାହିଁକି ନା ମାୟାର ତୋଫାନ ମଧ୍ୟ ଆସୁଛି ନା? 6-8 ମାସ ପବିତ୍ର ହୋଇ ପୁଣି ଦେହ ଅଭିମାନରେ ଆସି ନିଜର ସର୍ବନାଶ କରିଦେଉଛନ୍ତି। ମାୟା ବହୁତ ଜବରଦସ୍ତ ଅଟେ। ଅଧାକଳ୍ପ ମାୟାଠାରୁ ହାରିଛ, ଯଦି ଏବେ ବି ହାରିଯିବ ତେବେ ନିଜର ପଦ ହରାଇବ। କ୍ରମାନୁସାରେ ପଦ ବହୁତ ରହିଛି ନା? କେହି ରାଜାରାଣୀ, କେହି ମନ୍ତ୍ରୀ, କେହି ପ୍ରଜା। କାହାର ହୀରା ନୀଳାର ମହଲ ଥିବ, ପ୍ରଜାରେ ମଧ୍ୟ କେହି ବହୁତ ସାହୁକାର ହୋଇଥାନ୍ତି, ତାଙ୍କର ମଧ୍ୟ ହୀରା ନୀଳାର ମହଲ ରହିଥାଏ। ଏଠାରେ ମଧ୍ୟ ଦେଖ, ରାଜାମାନେ ମଧ୍ୟ ପ୍ରଜାମାନଙ୍କଠାରୁ କରଜ ନେଉଛନ୍ତି। ତେବେ ପ୍ରଜା ସାହୁକାର ହେଲେ ନା ରାଜା? ଗୋଟିଏ କାହାଣୀ ରହିଛି ଅନ୍ଧେର ନଗରୀ, ଏହା ବର୍ତ୍ତମାନର କଥା। ଏବେ ତୁମର ନିଶ୍ଚୟ ରହିବା ଦରକାର ଯେ ଆମେ ବିଶ୍ୱର କ୍ରାଉନ୍ ପ୍ରିନ୍ସ ହେବା ପାଇଁ ପାଠ ପଢ଼ୁଛୁ। ଆମେ ବାରିଷ୍ଟର ଅଥବା ଇଞ୍ଜିନିୟର ହେବୁ, ଏକଥା କେବେ ସ୍କୁଲରେ କ'ଣ ଭୁଲି ଯାଇଥାନ୍ତି? କିନ୍ତୁ ଏଠାରେ କେହି ଚାଲୁ ଚାଲୁ ମାୟାର ତୋଫାନ ଲାଗିବା ଦ୍ୱାରା ପାଠ ପଢ଼ାକୁ ମଧ୍ୟ ଛାଡ଼ି ଦିଅନ୍ତି। ବାବା ସନ୍ତାନମାନଙ୍କୁ ଗୋଟିଏ ଅନୁରୋଧ କରୁଛନ୍ତି, ଅମୃତ ସନ୍ତାନମାନେ ଭଲ ଭାବରେ ପାଠ ପଢ଼ିଲେ ଭଲ ପଦ ପାଇପାରିବ। ବାବାଙ୍କ ଇଜ୍ଜତ ରଖ, ଯଦି ତୁମେ ଏପରି ଖରାପ କାମ କରିଲ ତେବେ ବାବାଙ୍କର ନାମ ବଦନାମ କରିଦେବ। ସତ୍ୟ ପିତା, ସତ୍ୟ ଶିକ୍ଷକ, ସତ୍ଗୁରୁଙ୍କର ନିନ୍ଦା କରୁଥିବା ଆତ୍ମା ଉଚ୍ଚ ପଦ ପାଇପାରିବେ ନାହିଁ। ବର୍ତ୍ତମାନ ତୁମେମାନେ ହୀରା ତୁଲ୍ୟ ହେଉଛ, ତେଣୁ କୌଡ଼ି ପଛରେ ପଡ଼ିବା ଉଚିତ ନୁହେଁ। ବ୍ରହ୍ମା ବାବାଙ୍କୁ ସାକ୍ଷାତକାର ହେଲା ଏବଂ ତୁରନ୍ତ କୌଡ଼ିକୁ ଛାଡ଼ିଦେଲେ। କହିଲେ, ଆରେ, 21 ଜନ୍ମ ପାଇଁ ବାଦଶାହୀ ମିଳୁଛି, ପୁଣି ଏହାକୁ କ'ଣ କରିବି? ସବୁ ଦେଇଦେଲେ ଆମେ ତ ବିଶ୍ୱର ରାଜତ୍ୱ ପ୍ରାପ୍ତ କରୁଛୁ, ଏକଥା ମଧ୍ୟ ଜାଣିଛ? ବିନାଶ ହେବାର ଅଛି, ଯଦି ଏବେ ନ ପଢ଼ିବ ତେବେ ଟୁ ଲେଟ୍, ଅର୍ଥାତ୍ ଅତି ବିଳମ୍ବ ହୋଇଯିବ, ପରେ ପୁଣି ପଶ୍ଚାତାପ କରିବାକୁ ପଡ଼ିବ। ପିଲାମାନଙ୍କୁ ସବୁ ସାକ୍ଷାତକାର ହେବ। ବାବା କହୁଛନ୍ତି, ତୁମେ ଡାକୁଛ ମଧ୍ୟ ହେ ପତିତ ପାବନାଶ, ଏବେ ମୁଁ ପତିତ ଦୁନିଆକୁ ତୁମ ପାଇଁ ଆସିଛି ଏବଂ ତୁମକୁ କହୁଛି ପବିତ୍ର ହୁଅ, ତୁମେ ପୁଣି ବାରମ୍ବାର ବିକାରଗ୍ରସ୍ତ ହୋଇଯାଉଛ। ମୁଁ ତ କାଳର କାଳ, ସମସ୍ତଙ୍କୁ ନେଇଯିବି। ତେବେ ସ୍ୱର୍ଗକୁ ଯିବା ପାଇଁ ବାବା ଆସି ରାସ୍ତା ବତାଉଛନ୍ତି, ଜ୍ଞାନ ଦେଉଛନ୍ତି ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି। ଏହା ବେହଦର ଜ୍ଞାନ। ଯିଏ କଳ୍ପ ପୂର୍ବରୁ ଏହି ପାଠ ପଢ଼ିଥିଲେ ସେହିମାନେ ହିଁ ଆସି ପଢ଼ିବେ, ଏକଥା ମଧ୍ୟ ସାକ୍ଷାତକାର ହେଉଛି। ସମସ୍ତଙ୍କୁ ନିଶ୍ଚୟ ହୋଇଯାଉ ଯେ ବେହଦର ବାବା ଆସିଛନ୍ତି, ଯେଉଁ ଭଗବାନଙ୍କ ସହିତ ମିଶିବା ପାଇଁ ଏତେ ଭକ୍ତି କରିଥିଲୁ ସେ ନିଜେ ଏଠାକୁ ଆସି ପାଠ ପଢ଼ାଉଛନ୍ତି। ତେବେ ଏପରି ଭଗବାନ ପିତାଙ୍କ ସହିତ ଆମେ ସାକ୍ଷାତ କରିବା ଉଚିତ ନା? जदि पक्का निश्चय थिबो तेबे केते आनंदरे खुशीरे दौड़ी दौड़ी जाई बाबांको सहित मिशिबे एथिरे कोनोसी ठकामीर कथा नाही एपरि मध्ये बहुत अछंती जेउ माने कि पवित्र हेउ नांती पाठ भलो भाबरे पढु नांती बास चालो बाबांको पाखकु एपरि बुलाबुली करिबाकु आसी जाउछंती बाबा पिला मानंकु बुझाउछंती तुमको गुप्तरे निजर राजधानी स्थापन करिबाकु हेबो पवित्र हेले ही तुम प्रधान रु सतो प्रधान होई पारिबो एही राजयोग बाबा ही सिखाउछंती बाकी से माने सबुत हट जोगी बाबा कहउछंती निजकु आत्मा निश्चय करो मते मने पकाओ एही निशा रखो आमे बेहद बाबांको पाखकु विश्वर क्राउन प्रिंस सेवा पई आसीचु तेणु श्रीमत रे चालिबा दरकार किंतु माया एपरि जे कि बुद्धिर जोग भांगी देउछि जेपरि बाबा समर्थ सेहीपरि माया मध्य समर्थ अटे अधाकल्प रामंकर राज्य चालुछि एवं आउ अधाकल्प रावणर राज्य चालुछि एकथा मध्य केहि जानि नहंती। अच्छा मीठा मीठा सिकिल दे संतान मानंक प्रति माता पिता बापा दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते आम आत्मिक संतान मानंकर आत्मिक पितांकु मध्य नमस्ते नमस्ते। धारणा पाई मुख्य सारांश प्रथम नंबर सदा सर्वदा ही निशा रहिबा उचित जे आमे आज पाठ पढ़ुचु काली मुकुटधारी राजकुमार राजकुमारी हेबु तेणु निज मन को पचारिबा दरकार मु एभली पुरुषार्थ करुचि तो मु बाबांकु सेतिकी सम्मान देउचि तो मोर पाठपढ़ा प्रति शौक अच्छी तो। द्वितीय नंबर बाबांक कर्तव्य गुप्त सहयोगी हेबाकु पड़िबो भविष्यत पई निजर बैग बैगेज ट्रांसफर करिदेबाकु हेबो कौड़ी अर्थात विनाशी प्राप्ति पछरे समय नष्ट न करी हीरातुल्य हेबार पुरुषार्थ करिबाकु हेबो वरदान हेउछि मनोबुद्धि को मनोमतरु मुक्त करी सूक्ष्म वतनर अनुभव करुथिबा डबल लाइट हो मनोबुद्धि को मनोमतरु मुक्त करी सूक्ष्म वतनर अनुभव करुथिबा डबल लाइट हो केवल संकल्प शक्ति को अर्थात निजर मनोबुद्धि को यदि सदा सर्वदा मनोमतरु मुक्त रखिबो तेबे एठारे रही मध्य सूक्ष्म वतनर समस्त सीन सिनेरी गुडी को एभली स्पष्ट अनुभव करिबो जेपरि दुनियार कोनसी भी सीन को स्पष्ट भावे देखि पारुछो एही भली अनुभूति करिबा पई कोनसी भी बोझ निज उपरे रखो नाही समस्त बोझ बाबांकु देई डबल लाइट हो मनोबुद्धि द्वारा सर्वदा शुद्ध संकल्पर भोजन कर केबे भी व्यर्थ संकल्प वा विकल्प रूपी अशुद्ध भोजन स्वीकार कर नाही ताहेले समस्त बोझरु मुक्त वा हालुका होई उच्च स्थितिर अनुभव करि पारिबो। स्लोगन हेला आजिर स्लोगन व्यर्थ को फुल स्टॉप लगाओ एवं शुभ भावनार स्टॉक फुल करो अर्थात भंडार भरपूर करो व्यर्थ को फुल स्टॉप लगाओ एवं शुभ भावनार स्टॉक फुल करो अर्थात भंडार भरपूर करो। अच्छा ओम शांति।